भक्तिर्भवतनिष्ठकी ओं नमो भगवते वासुदेवाय ओं नमो भगवते वासुदेवाय। এটা এই শ্লোকটা নোহা, এই শ্লোকটা নোহা আর কিছু না, মানে গতকালের শ্লোক, এটা আজির শ্লোক তিন। শ্রীমদ ভাগবতম দশম স্কন্দ 65 অধ্যায় শ্লোক তিন। চিরং ন পাই দাসার্হ, তোমার ইয়ে রয়েছে তো, গতকাল যেটা দেখলো তাদের আছে লাস্ট। তুমি কালি পঠাই নি তোমার ইয়ে হোয়াটসঅ্যাপে পঠাইছি না, শুনতু তিন নম্বর শ্লোক লাস্ট বলছি। কালি যে শ্লোক পঠাইছিল সেই শ্লোকর লাস্ট দুইটা তিনটা দুইটা পঠাইছিল কালি হোয়াটসঅ্যাপে আছে, ইসকান বুল্লা অ্যাডমিরাল। চিরং ন পাহি দাসার্হ সানুজো জগদীশ্বরঃ, সানুজো জগদীশ্বরঃ ইত্যারোপ্যাঙ্ক মালিঙ্গ্য নেত্রৈ শিশিষু তুর্জ্জ্বলৈঃ, নেত্রৈ শিশি চতুর্জ্জ্বলৈঃ চিরং ন পাহি দাসার্হ সানুজো জগদীশ্বরঃ ইত্যারোপ্যাঙ্ক মালিঙ্গ্য নেত্রৈ শিশি চতুর্জ্জ্বলৈঃ। চিরং ন পাহি দাসার্হ সানুজো জগদীশ্বর ইত্যারোপ্যাঙ্ক মালিঙ্গ্য নেত্রৈ শিশি চতুর্জ্জ্বলৈঃ। চিরং ন পাহি দাসার্হ সানুজ জগদীশ্বর ইত্যারোপ্যাঙ্ক মালিঙ্গ্য নেত্রৈ শিশি চতুর্জ্জ্বলৈঃ। চিরং ন পাহি দাসার্হ সানুজো জগদীশ্বর ইত্যারোপ্যাঙ্ক মালিঙ্গ্য নেত্রৈ শিশি চতুর্জ্জ্বলৈঃ। শুকর্ণবাদ নন্দ যশোদা প্রার্থনা করছেন, হে দাসার বংশজ, হে জগদীশ্বর, তুমে এবং তোমার কনিষ্ঠ ভ্রাতা যেপরি চিরকাল আমমানঙ্কু রক্ষা কর। এয়া কই সেমানে শ্রী বলরামকু সেমানঙ্কর কোলকু উঠাই নেলে, তাঙ্কু আলিঙ্গন কলে। ভাগবতরে কুয়াযায় শ্রীল জীব গোস্বামী এই শ্লোকর নিম্নোক্ত ভাষ্য প্রদান করছেন, নন্দ এবং যশোদা শ্রী বলরামঙ্ক নিকটরে প্রার্থনা করেছিলে, তুমি তোমার কনিষ্ঠ ভ্রাতাঙ্ক সহিত একত্র হয়ে আমমানঙ্কু রক্ষা কর। সে যে জ্যেষ্ঠ ভ্রাতা সেই সত্য প্রতি সেমানঙ্কর শ্রদ্ধা এইপরি সেমানে প্রকাশ কলে এবং সেমানঙ্কর নিজ পুত্র রূপে তাঙ্কু মনে 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 কেতে চিন্তা করন্তি মনে পকান্তি তাহা মধ্যে সেমানে প্রদর্শন কলে। হরে কৃষ্ণ অবস্থ ভক্ত সঞ্জন বন্ধু মাতৃবন্ধু আপন মানক আমার ভাগবত কথা স্বাগত জানা যাচ্ছি। ইয়ে হচ্ছে ভগবান বলরামকর বৃন্দাবন যাত্রা, তেণু ইয়ে এটি ভগবান পুঁ বৃন্দাবন লীলা আরম্ভ হব। আমি গতকাল কে কিভাবে ভাবে ভগবান বলরাম যাইছেন, আমি গতকাল কে যে ভগবান লীলা যেত বর্ণনা করছেন সুখদেব গোস্বামী পরীক্ষিত মহারাজঙ্কু, ভগবান কৃষ্ণ লীলার এভাবে আবেশ হয়ে যাইছেন, বলরামকে লীলা বিস্তার ভাবে বর্ণনা করে না, তেমন যা হো এবে সে লীলাটি বর্ণনা করছেন বলরামকর। অনেক লীলা রয়েছে কিন্তু কৃষ্ণ লীলা লীলার কত সব মিশিকি সে করছেন সব লীলা বৃন্দাবন ପ୍ରାୟ ତାଙ୍କର ବର୍ଣ୍ଣନା ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ବାଲ୍ୟଲୀଳା ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ ସେ ଭଗବାନ କୃଷ୍ଣ ବଳରାମ ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ଗୋକୁଳରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ସବୁ ଦୁଇ ବଚନରେ କୁହାଯାଇଛି କୃଷ୍ଣ ଏବଂ ବଳରାମଙ୍କୁ ନେଇକି କଥା ସବୁ କୁହାଯାଇଛି ଛୋଟ ପିଲାଦିନର କଥା କୁହାଯାଇଛି କିନ୍ତୁ ତଥାପି କୃଷ୍ଣଙ୍କର ଆବେଶରେ ଏଭଳି ଭାବରେ ସେ ସୁଖଦେବ ଗୋସ୍ୱାମୀ କୃଷ୍ଣଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି ଭଗବାନ ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନଥିଲେ ଏଇଠି ଗୋଟେ ସେ ବଳରାମଙ୍କର ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି 65 ଅଧ୍ୟାୟରେ 34 ଶ୍ଳୋକ ଅଛି ଆମେ କହୁଥିଲେ ଭଗବାନ ଏଇଠି ବଳରାମ ବୃନ୍ଦାବନରେ କିଛିଦିନ ରହିବେ ତେଣୁ ସେ ଆସିଲେ ଦ୍ୱାରକାରୁ ବୃନ୍ଦାବନକୁ ବୃନ୍ଦାବନ ସେତେବେଳେ ଭଗବାନ ରହୁଥିଲେ ଭଗବାନ ଯେତେବେଳେ ଯାଉଥିଲେ ମଥୁରାକୁ ଯାଇଥିଲେ ସେତେବେଳେ ସେ ରହୁଥିଲେ ନନ୍ଦଗ୍ରାମରେ ନନ୍ଦୀଶ୍ୱର ନନ୍ଦଗ୍ରାମରେ ସେ ରହୁଥିଲେ ଭଗବାନଙ୍କ 3 ସ୍ଥାନର ଲୀଳା ବର୍ଣ୍ଣନା କରାଯାଇଛି ଭାଗବତମରେ ଗୋଟେ ହେଉଛି ଗୋକୁଳ ଭଗବାନ ଯେତେବେଳେ ବସୁଦେବ ଆଣିକି ତାଙ୍କୁ ଛାଡ଼ିକରି ଗଲେ ସେ ଗୋକୁଳରେ ଛାଡ଼ିକି ଯାଇଥିଲେ ଗୋକୁଳ ହେଉଛି ମହାବନ ଏବଂ ତାପରେ ସେଠି 3 କାଳ ଲୀଳା କରିଥିଲେ ଭଗବାନ ଯେଉଁ ଅନ୍ତିମ ଲୀଳା ତାଙ୍କର ସେଇଠି ହୋଇଥିଲା ଯେଉଁ ଅର୍ଜୁନ ବୃକ୍ଷ 2 ରହିଥିଲା ଜାଣ ଅର୍ଜୁନ ବୃକ୍ଷ ସେଇ 2 ଭାଙ୍ଗି ଦେଇଥିଲେ ଭଗବାନ ଉଦୁଖଳରେ ତାକୁ ଭାଙ୍ଗି ଉପାଡ଼ି ଦେଇଥିଲେ ଏଇ ଲୀଳାଟି 10 ସ୍କନ୍ଧ 10-11 ଏଇ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେମିତି ସେ ଯେଉଁ ଜାମଳା ଅର୍ଜୁନ ସେମାନେ ହେଉଛନ୍ତି ନଳକୁବେର ମଣିଗ୍ରୀବ ଏ ହେଉଛି କୁବେରଙ୍କର 2 ପୁତ୍ର ଜାଣ ପୁତ୍ର ତେଣୁ ସେମାନେ କେମିତି ଭଗବାନ ସବୁ ପ୍ରାର୍ଥନା କରିଛନ୍ତି ଏସବୁ ସବୁ 10 ସ୍କନ୍ଧ 10-11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ତାପରେ ବ୍ରଜବାସୀମାନେ ଚିନ୍ତା କଲେ ଯେ ଏଠି ସବୁ ବିଭିନ୍ନ ପ୍ରକାର ଉତ୍ପାଦ ହେଉଛି 6 ଆରମ୍ଭ କରିକିରି ଯେତେବେଳେ ଭଗବାନ 6 ରହିଥିଲେ ଇଏ ଆସିଥିଲା ପୁତନା ଆସିଥିଲା 6 କୋଷର ତାର ଥିଲା ବିସ୍ତାର ଏସବୁ ଥିଲା 10 ସ୍କନ୍ଧ 6 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ବିଭିନ୍ନ ପ୍ରକାର ଶକଟାସୁର ତୃଣାବର୍ତ୍ତ ଇତ୍ୟାଦି ଏଇଭଳି ଭାବରେ ଅନେକ ପ୍ରକାର ଯେଉଁ ରହିଛି ସେ ଦେଖିକରି ତେଣୁ ସେମାନେ ଚିନ୍ତା କଲେ ବର୍ତ୍ତମାନ ସବୁ ଗଛଟି ଭାଙ୍ଗି ପଡ଼ିଲା ଏଇଭଳି ଭାବରେ ଚିନ୍ତା କରି ଭାବିଲେ ଏଠି ଆଉ ରହିବାଟା ଠିକ୍ ନୁହଁ ଆମେ ଯିବା ବୃନ୍ଦାବନକୁ ଯିବା ତେଣୁ 12 ଅଧ୍ୟାୟରେ ଭଗବାନଙ୍କ ବୃନ୍ଦାବନ ଲୀଳାଟି ବର୍ଣ୍ଣନା କରାଯାଇଛି 11-12 ଏ 2 ଅଧ୍ୟାୟରେ ମାନେ ଆରମ୍ଭ ହୋଇଛି ଭଗବାନ ପ୍ରଥମେ ବୃନ୍ଦାବନରେ ବତ୍ସାଚାରଣ କରିବା ପାଇଁ ଯାଇଛନ୍ତି 3 ପାଖାପାଖି ସେଇଠି ବତ୍ସାଚାରଣ କରୁଛନ୍ତି 3 ପିଲା ତେଣୁ ଏଇଭଳି ଭାବରେ 5 ପର୍ଯ୍ୟନ୍ତ ଭଗବାନଙ୍କର କୌମାର ଲୀଳା ବର୍ଣ୍ଣନା କରାଯାଇଛି କୌମାର ଲୀଳାରେ ଅନ୍ତିମ ଲୀଳା ହେଉଛି ଅଘାସୁର ଏଇ ବକାସୁର ଏବଂ ବକିର ଭାଇ ସାନ ଭାଇ ହେଉଛନ୍ତି ଅଘାସୁର ଏ 10 ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ସେଠି ପାଖାପାଖି ଭଗବାନ 7 କାଳ ଲୀଳା କରିଛନ୍ତି ଯେଉଁ ଗୋବର୍ଦ୍ଧନ ଧାରଣ କରିଛନ୍ତି 8 ଭଗବାନ ଗୋବର୍ଦ୍ଧନକୁ ଧାରଣ କରିଛନ୍ତି ତାପରେ ଭଗବାନ ଆସିଲେ ନନ୍ଦଗ୍ରାମକୁ ନନ୍ଦଗ୍ରାମରେ ଏସବୁ ବିଭିନ୍ନ ଲୀଳା ସବୁ କରିଛନ୍ତି ତେଣୁ ଇଏ ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମ ବୃନ୍ଦାବନ ମଥୁରାକୁ ଆସିଲେ ସେ ନନ୍ଦଗ୍ରାମରୁ ଆସିଲେ ତେଣୁ ଆଜି ଯେତେବେଳେ ବଳରାମ ଯାଉଛନ୍ତି ବୃନ୍ଦାବନକୁ ସେ ନନ୍ଦଗ୍ରାମକୁ ଯାଉଛନ୍ତି ନନ୍ଦଗ୍ରାମରେ ଭଗବାନ ଯଶୋଦା ମାତା ନନ୍ଦ ମହାରାଜ ସବୁ ରହିଛନ୍ତି ଏଭଳି ଭାବରେ ଆମେ ଶୁଣୁଥିଲେ ଭଗବାନଙ୍କ ବିରହରେ କିଭଳି ସେମାନେ ରହୁଥିଲେ ନନ୍ଦ ଏବଂ ଯଶୋଦା ଯେତେବେଳେ ଉଦ୍ଧବ ଆସିଥିଲେ ସେସବୁ ଆମେ ବର୍ଣ୍ଣନା କରିଥିଲେ 46 ଏବଂ 47 ଏ 2 ଅଧ୍ୟାୟରେ ଉଦ୍ଧବ ଆସିଥିଲା ବେଳେ ଆମେ ଗତକାଲି କହିଥିଲେ ଯଶୋଦାଙ୍କର ଯେଉଁ ରହିଛି କିଚେନ୍ ରୁମ୍ ରହିଛି ରୋଷେଇ ଘର କୌଣସି ରୋଷେଇବାସ ନାହିଁ କିଛି ଖାଇବା ପିଇବା ନାହିଁ କିଛି ନାହିଁ ଏଭଳି ଭାବରେ ସେ ରହୁଥିଲେ ଭଗବାନ ବିରହରେ ଏଇଟାକୁ ଆଉ ଏଠି ବର୍ଣ୍ଣନା କରାଯାଇ ନାହିଁ ତେଣୁ ସେଇଭଳି ଭାବରେ ଥିଲେ ସେମାନେ କିନ୍ତୁ ଆଜି ଯେତେ ବଳରାମ ଆସିଲେ ତାଙ୍କର ବହୁତ ଆନନ୍ଦ ଚିହିରି ଆମେ ଗତକାଲି କହୁଥିଲେ ଚିହିର ଉତ୍କଣ୍ଠାରେ ଥିଲେ ସବୁ ରହିଥିଲେ ଭଗବାନ ବିରହରେ ଉତ୍କଣ୍ଠାରେ ରହିଥିଲେ କିନ୍ତୁ ଆପଣମାନେ ଏସବୁ ଆମେ ବର୍ଣ୍ଣନା କରିଛେ ଯେତେବେଳେ ଭଗବାନ ଗଲେ କୃଷ୍ଣ ବଳରାମ ମଥୁରାକୁ ଗଲେ ସେ ସମୟରେ ନନ୍ଦ ମହାରାଜ ମଧ୍ୟ ଯାଇଥିଲେ ଉପାନନ୍ଦ ଏବଂ ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ଯାଇଥିଲେ କିନ୍ତୁ ଭଗବାନ ତାଙ୍କୁ ଏଭଳି ଭାବରେ କହିଲେ ଯେ ନନ୍ଦ ମହାରାଜ କହିଲେ ତମେ ଯାଅ ଆମେ ମଝିରେ ମଝିରେ ଯିବୁ ଏଇଭଳି ଭାବରେ କହିଲେ ନନ୍ଦ ମହାରାଜ ଏ ବହୁତ କଥା ରହିଛି ବହୁତ ବଡ଼ କଥା ରହିଛି କେମିତି ସିଏ ଆସିଲେ କୃଷ୍ଣ ବଳରାମ ଛାଡ଼ିକିରି କେମିତି ଆସିଲେ ଏଠି ବସୁଦେବ 11 କାଳ ତାଙ୍କର ପୁତ୍ର ବିରହରେ ରହିଥିଲେ ବର୍ତ୍ତମାନ ନନ୍ଦ ମହାରାଜ ଜାଣିଲେ ନନ୍ଦ ମହାରାଜ, କାରଣ ସେ ଯେତେବେଳେ ଗଗାଚାର୍ଯ୍ୟ ତାଙ୍କର ନାମକରଣ କରୁଥିଲେ ସେ କହିଥିଲେ ପୂର୍ବେ ଇଏ ବସୁଦେବଙ୍କ ପୁତ୍ର ଥିଲେ, ତେଣୁ ଇଏ ଯେ ନନ୍ଦ ମହାରାଜ ହେଉଛି ଇଏ ମୋର ପୁତ୍ର, କିନ୍ତୁ ସିଏ ମଧ୍ୟ ବସୁଦେବଙ୍କ ପୁତ୍ର। ଆକ୍ଚୁଆଲି ଦୁଇ ଜଣ ପୁତ୍ର ଥିଲେ, ଦୁଇ ଜଣ ପୁତ୍ର ଥିଲେ। ଯେତେବେଳେ ବସୁଦେବ ତାଙ୍କର ପୁତ୍ରକୁ ଆଣିକରି ଗୋକୁଳରେ ଛାଡ଼ିକି ଗଲେ ଯଶୋଦାଙ୍କ କୋଳରେ, ସେହି ସମୟରେ ଯଶୋଦାଙ୍କର ଗୋଟେ ମଧ୍ୟ ପୁତ୍ର ସନ୍ତାନ ଜାତ ହୋଇଥିଲା, ପୁତ୍ର ସନ୍ତାନ ଏବଂ କନ୍ୟା ସନ୍ତାନ ଦୁଇଟି ଜାତ ହୋଇଥିଲେ। ସେ କନ୍ୟା ସନ୍ତାନକୁ ନେଇକି ଗଲେ, ସେ ପୁତ୍ରକୁ ସେ ଦେଖିପାରିଲେ ନାହିଁ। ତେଣୁ ଇଏ ଯେଉଁ ପୁତ୍ରକୁ ଛାଡ଼ିକିରି ଆସିଲେ, ତାଙ୍କର ନିଜ ପୁତ୍ର ଏବଂ ଏ ପୁତ୍ର ଦୁଇଜଣ ମିଶିକରି ଏକ ହେଇକରି ସବୁ ଲୀଳା କଲେ। ଦୁଇ ପୁତ୍ର ମିଶିକରି, ବସୁଦେବଙ୍କ ପୁତ୍ର ନନ୍ଦଙ୍କ ପୁତ୍ର, ଏକ ଭଗବାନ ସେ ଏକ ନିଜକୁ ବିସ୍ତାର କରନ୍ତି, ପୁଣି ବିସ୍ତାର ମଧ୍ୟ ଏ ସଂକ୍ଷେପ ଇଏ ଏକ କରିପାରନ୍ତି। ଯେମିତି ରାଧା ଏବଂ କୃଷ୍ଣ, ଭଗବାନ ବର୍ଣ୍ଣନା କରାଯାଇଛି ଯେ ଭଗବାନ କୃଷ୍ଣଙ୍କର ବାମ ବକ୍ଷ ଦେଶରୁ ରାଧାରାଣୀ ବାହାରିଛନ୍ତି, ରାଧାରାଣୀ ଏକ ହେଇକରି ଥିଲେ, ପୁଣି ସେ ଦୁଇ ହେଲେ, ରାଧା କୃଷ୍ଣ ଦୁଇ ହେଲେ। ପୁଣି କୃଷ୍ଣଙ୍କର ଚିନ୍ତା ହେଉଛି କିଭଳି ଭାବେ ରାଧାରାଣୀଙ୍କ ପ୍ରେମ ରହିଛି ଏସବୁ ଜାଣିବା ପାଇଁ, ସେ ପୁଣି ଏକ ହେଇଯାଇଛନ୍ତି, ସେ ହେଉଛି ଗୌରାଙ୍ଗ ମହାପ୍ରଭୁ, ଗୌରାଙ୍ଗ ମହାପ୍ରଭୁ। ତେଣୁ ଯେତେବେଳେ ମଥୁରାକୁ ନେଲେ କି ଅକ୍ରୁର ନେଲେ, ସେହି ସମୟରେ ବର୍ଣ୍ଣନା କରାଯାଇଛି, ଦଶମ ସମୟ 40 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅକ୍ରୁର କେମିତି ସେ ଯମୁନା ନଦୀରେ ସ୍ନାନ କରୁଥିଲେ, ଯମୁନା ନଦୀରେ ଯେଉଁ ସ୍ନାନ କରୁଥିଲେ ଭଗବାନ ଦର୍ଶନ କଲେ, ସେଇଠି ଜଳ ଭିତରେ ଦର୍ଶନ କଲେ, ଜଳ ଭିତରେ ଦର୍ଶନ କରିକି ସେ ସବୁ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ 40 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅକ୍ରୁର ହେଉଛନ୍ତି ସ୍ତୁତିର ଆଚାର୍ଯ୍ୟ, ଅକ୍ରୁରସ୍ତୁ ଅଭିବନ୍ଦନେ, ଭଗବାନ ସୁନ୍ଦର ଭାବରେ ବନ୍ଦନା କରିଛନ୍ତି। ସିଏ 9 ଯେଉଁ ଭକ୍ତିର ଅଙ୍ଗ ରହିଛି, ତାଦେହରେ ଗୋଟିଏ ଗୋଟିଏ ଅଙ୍ଗ ଜଣେ ଜଣେ ଆଚାର୍ଯ୍ୟ ରହିଛନ୍ତି। ପ୍ରଥମେ ହେଉଛି ଶ୍ରବଣ, ତାପରେ କୀର୍ତ୍ତନ। ଶ୍ରବଣ ହେଉ କିଏ ନା ପରୀକ୍ଷିତ ଶ୍ରବଣୀ, ପରୀକ୍ଷିତ ମହାରାଜ ପ୍ରକୃତ ଶ୍ରବଣ କରୁନଥିଲେ, ସେ ପାନ କରୁଥିଲେ। ଦଶମ ସ୍କନ୍ଧ ସେ କଥାଟି କହିଛନ୍ତି, ସେ ପାନ କରୁଥିଲେ ଭଗବାନ କଥାକୁ। ଏବଂ ଅବବାସ ବୟାସିକୀ କୀର୍ତ୍ତନୀ, ବୟାସିକ ହେଉଛି ସୁଖଦେବ ଗୋସ୍ୱାମୀ, ଏ କୀର୍ତ୍ତନ କରିକି ସିଦ୍ଧି ଲାଭ କରିଗଲେ, ଭଗବାନ ପ୍ରାପ୍ତ ହୋଇଗଲେ। ସେହିଭଳି ଭାବରେ ସ୍ମରଣ କରୁଥିଲେ କିଏ, ପ୍ରହ୍ଲାଦ, ପ୍ରହ୍ଲାଦ ହେତୁ ସ୍ମରଣୀ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ଶ୍ରବଣ ପାଦ ସେବନ, ପାଦ ସେବନ କିଏ, ଲକ୍ଷ୍ମୀ ଦେବୀ, ଭଗବାନ ସବୁବେଳେ ସେ ପାଦ ସେବା କରୁଛନ୍ତି। ଯଦିଓ ଭଗବାନ ତାଙ୍କ ବକ୍ଷ ଦେଶରେ ସ୍ଥାନ ଦେଇଛନ୍ତି, କିନ୍ତୁ ସେ ତାଙ୍କ ସବୁବେଳେ ପାଦ ସମ୍ବାହନ କରନ୍ତି। ଏବଂ ଅର୍ଚ୍ଚନରେ ହେଉଛନ୍ତି ପୃଥୁ ମହାରାଜ, ସେ ଭଗବାନ ଜଣେ ଅବତା, ଚତୁର୍ଥ ସ୍କନ୍ଧ ତାଙ୍କ କଥା ବର୍ଣ୍ଣନା କରାଯାଏ କିଭଳି ଭାବରେ ସୁନ୍ଦର ଭାବେ ଭଗବାନ ଅର୍ଚ୍ଚନା କରିଛନ୍ତି। ଏବଂ ବନ୍ଦନା ହେଉଛନ୍ତି ଅକ୍ରୁର ଅର୍ଚ୍ଚନା ବନ୍ଦନ, ଦାସ୍ୟ, ଦାସ୍ୟ ହେଉଛନ୍ତି କପିପତି ଦାସ୍ୟ ହନୁମାନ, ହନୁମାନଜୀ ଭଗବାନ ଦାସ୍ୟ ଭାବରେ ସେବା କରୁଥିଲେ, ରାମଚନ୍ଦ୍ରଙ୍କର ଲୀଳାରେ ସବୁ ରହିଛି ହନୁମାନ କିଭଳି ତାଙ୍କ ସେବା କରୁଥିଲେ, କପିପତି ଦାସ୍ୟ। ତାପରେ ସଖ୍ୟ ଅର୍ଜୁନ, ଅର୍ଜୁନ ହେଉଛନ୍ତି ଭଗବାନ ସଖ୍ୟ ସମ୍ବନ୍ଧିତ ଥିଲେ। ଏବଂ ଆତ୍ମନିବେଦନ, ଆତ୍ମନିବେଦନ ହେଉଛନ୍ତି ବଳି ମହାରାଜ, ସବୁକିଛି ଭଗବାନ ସମର୍ପଣ କରିଥିଲେ, ଭଗବାନ ବାମନ ଦେବ ରୂପରେ ଆସିଥିଲେ। ଏ ଲୀଳାଟି ଅଷ୍ଟମ ସ୍କନ୍ଧ 15-23 ଏ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ବଳି ମହାରାଜ ସବୁକିଛି ଭଗବାନ ନିବେଦନ କରିଥିଲେ, ଆତ୍ମନିବେଦନ ସବୁକିଛି ନିବେଦନ କରିଥିଲେ। ଭଗବାନ ଛଳନା କଲେ ମଧ୍ୟ ସେ ତାଙ୍କୁ ସବୁ ପ୍ରଦାନ କଲେ। ଏ ଭକ୍ତିର 9 ଅଙ୍ଗ, ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି, କିନ୍ତୁ ଜଣେ ଜଣେ ଭକ୍ତ ଅଛନ୍ତି ଯେ ସବୁଯାକ ଅଙ୍ଗ ପାଳନ କରୁଥିଲେ। ତାଙ୍କ ଭିତରେ ଉଦାହରଣ ଦିଆଯାଏ, ଇଏ ହେଉଛନ୍ତି ଅମ୍ବରୀଶ ମହାରାଜ, ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଅମ୍ବରୀଶ ମହାରାଜ ଭଗବାନଙ୍କ 9 ଯାକ ଅଙ୍ଗ ପାଳନ କରୁଥିଲେ ଭକ୍ତିର। ସଭିମନ କୃଷ୍ଣ ପଦାରବିନ୍ଦୟୋ ବଚାଂସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌହରେ ମନ୍ଦିର ମାର୍ଦ୍ଦନାଦିଷୁ ଶ୍ରୁତିଂ ଚକାଚା ଚକାରାଚ୍ୟୁତ ସତ୍କଥୋଦୟ। ମନକୁ ଭଗବାନ ପାଦ ପଦ୍ମରେ ଲଗାଉଥିଲେ ସବୁବେଳେ, ଯଦିଓ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥାଇକରି ମଧ୍ୟ ମନକୁ ସବୁବେଳେ ଭଗବାନ ପାଖରେ ଲଗେଇବେ। ତେଣୁ ଜଣେ କହିବ, ପ୍ରଶ୍ନ କରିପାରେ ଯେ ସବୁବେଳେ ମନକୁ ଭଗବାନ ପାଖରେ ଲଗେଇଲେ ଆଉ ସବୁ ରାଜ୍ୟ କାର୍ଯ୍ୟ କେମିତି ହେଉଥିଲା, ଏ ପ୍ରଶ୍ନ ଆସିବ ନା। ତେଣୁ ତାଙ୍କର ମିନିଷ୍ଟରମାନଙ୍କ ଉପରେ ଦାୟିତ୍ୱ ଦେଇଥିଲେ ଏବଂ ଭଗବାନ ମଧ୍ୟ ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ଦୁର୍ବାସା ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ନା, ଯେଉଁ ରହିଛନ୍ତି ସୁଦର୍ଶନ ଚକ୍ର ଦୁର୍ବାସାଙ୍କ ପଛରେ ଧାଇଁଥିଲେ, ଦୁର୍ବାସ ଆମ୍ବରେଶ ମହାରାଜଙ୍କୁ ଝାଡ଼ି ଦେବା ପାଇଁ ପଠାଇଥିଲେ, ପୃଥିଆ ନାମକ ରାକ୍ଷସ ତିଆରି କରିଥିଲେ ଜଟାରୁ। ଏସବୁ କଥା ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଏଇ ନଅଟି ଅଙ୍ଗ ରହିଛି, କିଏ କେଉଁ ଅଙ୍ଗ ସବୁ ପାଳନ କରୁଥିଲେ। ତେଣୁ ଅକ୍ରୂର ଯେତେବେଳେ ଜଳରେ ସ୍ନାନ କରୁଥିଲେ ଯମୁନା ନଦୀରେ କୃଷ୍ଣ ବଳରାମଙ୍କୁ ନେବା ସମୟରେ, ସେହି ସମୟରେ କୃଷ୍ଣ ବଳରାମଙ୍କୁ ଜଳରେ ଦେଖିଲେ। ତେଣୁ ସିଏ ଯେଉଁ କୃଷ୍ଣ ବୃନ୍ଦାବନ ରହୁଥିଲେ, ସେଇ କୃଷ୍ଣ ସେଇଠି ରହିଲେ। ଇଏ ଯେଉଁ କୃଷ୍ଣ ବସୁଦେବ ଆଣିକି ଆସିଥିଲେ, ସେଇ କୃଷ୍ଣ ଗଲେ ମଥୁରାକୁ ଗଲେ। ଏଭଳି ଭାବେ ସବୁ ଘଟଣା ରହିଛି, ବହୁତ କ'ଣ ବହୁତ ଗୁପ୍ତ କଥା ସବୁ। ତେଣୁ ମଥୁରାକୁ ଯେଉଁ ଆସିଲେ, ତାଙ୍କ ସହିତ ମଧ୍ୟ ଇମାନେ ଆସିଥିଲେ, ନନ୍ଦ ମହାରାଜ ଇତ୍ୟାଦି ସବୁ ଶଗଡ଼ରେ ଯାଇଥିଲେ, ଇଏ ରଥରେ ଯାଇଥିଲେ। ତେଣୁ ମଥୁରା ପ୍ରବେଶ ପୂର୍ବରୁ ଗୋଟେ କ୍ୟାମ୍ପ କରିକିରି ସେଇଠି ସେ ରହିଥିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତାପରେ କଂସକୁ ହତ୍ୟା କଲା ପରେ ସେମାନେ ସବୁ ତାଙ୍କ ଗୃହକୁ ଗଲେ, ବସୁଦେବଙ୍କ ଗୃହକୁ ଗଲେ। ଏସବୁ ହେଲା, କିଏ ଅଗ୍ରସେନର ରାଜା ହେଲେ। ଏଇଭଳି ଭାବରେ କିଛି ଦିନ ରହିଲେ ସେଠି। ରହିଲା ପରେ ଏଭଳି ଭାବରେ ବସୁଦେବ ଦେବକୀ କୃଷ୍ଣଙ୍କୁ ନିଜ ପୁତ୍ର ପ୍ରକଟ କରୁଛନ୍ତି। ନନ୍ଦ ମହାରାଜ ଭାବୁଛନ୍ତି ମୋ ପୁତ୍ରକୁ, ସେ ଭାବୁଛନ୍ତି ନିଜ ପୁତ୍ର ବୋଲି। ଏଇଭଳି ଭାବିକି ତାପରେ ନନ୍ଦ ମହାରାଜକୁ ଯେତେବେଳେ ବିଦା ଦେଲେ, ସେତେବେଳେ କୁହାଯାଇଛି ବହୁତ ସୁନ୍ଦର ଭାବରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ସୁନ୍ଦର ଭାବରେ କହିଛନ୍ତି ସେଇଟାକୁ, କୃଷ୍ଣ ବଳରାମକୁ ଛାଡ଼ିପାରୁନାହାନ୍ତି, ବଳରାମ କୃଷ୍ଣଙ୍କୁ ଛାଡ଼ିପାରୁନାହାନ୍ତି। ଏଇଭଳି ଭାବରେ ତାଙ୍କୁ କହିଲେ, ଆପଣ ଯାଆନ୍ତୁ ଆଉ ଆମେ ଯିବୁ, ମଝିରେ ମଝିରେ ଯିବୁ। ଏଭଳି ଭାବରେ କହିଥିଲେ, କୃଷ୍ଣ ନିଜେ କହିଥିଲେ ନନ୍ଦ ମହାରାଜଙ୍କୁ, ଏଇଭଳି ସାନ୍ତ୍ୱନା ଦେଇକି ତାଙ୍କୁ ପଠାଇଥିଲେ ନନ୍ଦ ମହାରାଜ। ଯେତେବେଳେ ଗଲେ, ଯେ ବୃନ୍ଦାବନରୁ ଗଲେ ବା ନନ୍ଦଗ୍ରାମରୁ ଯେତେବେଳେ ଗଲେ, ଯଶୋଦା ମା ତ ଚାହୁଁନଥିଲେ ଛାଡ଼ିବା ପାଇଁ, କିନ୍ତୁ କୃଷ୍ଣ ଏଭଳି ଭାବରେ କହିଲେ ତାଙ୍କର ବଂଶୁରୀକୁ ଦେଇଦେଲେ, ମାଆଙ୍କୁ ଦେଇଦେଲେ, ମା ତୁମେ ଏଇଟା ରଖ, ଏ ରାଧା ସବୁବେଳେ ଚାହୁଁଛି ସେଇଟା ଚୋରି କରି ନେବ ବୋଲି, ତୁମେ ଟିକିଏ କେୟାରଫୁଲ୍ ରଖିଥିବ। ମୁଁ ଆଜି ଯିବି, କାଲି ଦେଖିବି, ଏ ଯେଉଁ ଧନୁଯାତ୍ରା ଦେଖିବି, ପରଦିନ ଆସିଯିବି। ଏଇଭଳି ଭାବରେ କହିକିରି ଯଶୋଦାଙ୍କୁ ଯାଇଥିଲେ, ଯଶୋଦା ବିଦାୟ ଦେଇଥିଲେ। କିନ୍ତୁ ଆଜି ତ ନନ୍ଦ ମହାରାଜ ଏବଂ ଅନ୍ୟମାନେ ସବୁ ଆସୁଛନ୍ତି, କୃଷ୍ଣଙ୍କର ସଖାମାନେ, କୃଷ୍ଣ ନାହାନ୍ତି। ତେଣୁ ଯଶୋଦାଙ୍କର ସେବେଥିରୁ କ୍ରନ୍ଦନ କରୁଥିଲେ, କୃଷ୍ଣ ବଳରାମ ବିଶେଷ ଭାବରେ କୃଷ୍ଣଙ୍କ ପାଇଁ କ୍ରନ୍ଦନ କରୁଥିଲେ, କୃଷ୍ଣ ଆସିନାହାନ୍ତି। ସେଦିନ ହେଇଗଲା, ଆ ଭିତରେ ବହୁତ ବର୍ଷ ବିତିଗଲା। ତେଣୁ ଆଜି ଯେତେବେଳେ ବଳରାମଙ୍କୁ ଦେଖୁଛନ୍ତି, ସେତେବେଳେ ସିଏ ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଗତକାଲି ଆମେ ଏଇ ଶ୍ଳୋକଟି ଆଲୋଚନା କରିଥିଲେ ଯେ ପରିଶ୍ରକ୍ତ ଶିରୋତ୍କଣ୍ଠେଇ ଗୋପୀ ଗୋପୈ ଗୋପୀ ଭିରେ ବଚ ରାମ ଅଭିବାଦ୍ୟ ପିତରୌ ଆଶୀର୍ଭୀର ଅଭିନନ୍ଦିତ। ପିତରବୁ କହିଲେ, ନନ୍ଦେ ମୁଁ ଯଶୋଦା, ତାଙ୍କୁ ଆଲିଙ୍ଗନ କରିକିରି ତାଙ୍କୁ ଆଶୀର୍ବାଦ ଦେଉଛନ୍ତି, ଏସବୁ କଥା ଅଭିନନ୍ଦନ କରୁଛନ୍ତି, ଏସବୁ କଥା ଆମ କଥା ଆଲୋଚନା କରିଥିଲେ ଏ ଶ୍ଳୋକଟି। ତେଣୁ ଏ ଶ୍ଳୋକରେ କହୁଛନ୍ତି ଚିରଂ ନ ପାଇ ଦାସାର୍ହ, ଯେଉଁ ଅଭିନନ୍ଦନ କଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ, କ'ଣ ଆଶୀର୍ବାଦ ଦେଲେ ନା ଏଇ ଆଶୀର୍ବାଦ, ଚିରଂ ନ ପାଇ ଦାସାର୍ହ। ଦାସାର୍ହ କହିଲେ ଏ ଯଦୁବଂଶରେ ଭଗବାନ ଆସୁଛନ୍ତି, ଏ ଯଦୁବଂଶରେ ଅନେକ ପ୍ରସିଦ୍ଧ ସବୁ ଆସିଛନ୍ତି, ଯାଦବମାନେ ସବୁ ଆସିଛନ୍ତି, ତାଙ୍କ ଭିତରୁ ଗୋଟେ ଦାସାର ବଂଶ ରହିଛି, ଗୋଟେ ବୃଷ୍ଣୀ ବଂଶ ରହିଛି, ଗୋଟେ ସାତୁତା ବଂଶ ରହିଛି, ଅନେକ ବଂଶ ସବୁ ରହିଛି। ଏକାଦଶ ସ୍କନ୍ଧ ସବୁ ବର୍ଣ୍ଣନା କରାଯିବ, ଏମାନେ ସବୁ ଅନେକ ବଂଶ ତା ଭିତରେ ସବୁ ଆସିଛନ୍ତି। ତେଣୁ ଦାସାର ବଂଶରେ ଆସୁଛନ୍ତି କୃଷ୍ଣ ଏବଂ ଇଏ କ'ଣ ବଳରାମ। ତେଣୁ ସେ କହୁଛନ୍ତି ନହ, ନ ଶବ୍ଦର ଅର୍ଥ ଆମମାନଙ୍କୁ, ଆମମାନଙ୍କୁ ଖାଲି ସେ କହୁନାହାନ୍ତି ଆମ ଦୁଇ ଜଣଙ୍କୁ, ସେ କହୁଛନ୍ତି ଆମମାନଙ୍କୁ, ସମସ୍ତ ବ୍ରଜବାସୀମାନଙ୍କୁ ଚିରଂ ନ ପାହି, ସବୁବେଳ ପାଇଁ ଆମକୁ ପାହି କହିଲେ ଆମକୁ ପାଳନ କରନ୍ତୁ, ପାହି ରକ୍ଷା କରନ୍ତୁ। ଯେତେବେଳେ ମହାପ୍ରଭୁ ଯାଉଥିଲେ ଦାକ୍ଷିଣାତ୍ୟକୁ, ସେ ଏଇ ସଙ୍ଗୀତଟି ଗାନ କରିକରି ଯାଉଥିଲେ। ଏଇଟା ବର୍ଣ୍ଣନା କରି ଚୈତନ୍ୟ ଚରିତ୍ରରେ ବର୍ଣ୍ଣନା କରାଯାଇଛି, କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ହେ Krishna 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 Pahi Mam Krishna 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 Pahi Mam Krishna 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 Rakhya Mam Krishna 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 Rakhya Mam Rama Raghava Rama Raghava Rama Raghava Pahi Mam Rama Raghava Rama Raghava Rama Raghava Pahi Mam Krishna Kesava Krishna Kesava Krishna Kesava Rakhya Mam Krishna Kesava Krishna Kesava Krishna Kesava Rakhya Mam Tenu amgu palan karo ebu rakhya karo palan mande rakhya Tenu ଏହିଭଳି ଭାବରେ ଭଗବାନ କୁହାଯାଏ ମହାପ୍ରଭୁ ନବଦ୍ୱୀପରେ ଯେଉଁ ଶକ୍ତି ପ୍ରକାଶ କରିନଥିଲେ ଦାକ୍ଷିଣାତ୍ୟକୁ ଯେତେବେଳେ ଯାଇଥିଲେ ସେହି ଶକ୍ତି ପ୍ରକାଶ କରିଥିଲେ ଏହିଭଳି ଭାବରେ କୃଷ୍ଣ କୃଷ୍ଣ କହିକି ସେ ଯାଉଥିଲେ ଦାକ୍ଷିଣାତ୍ୟକୁ ପୁରୀରୁ ଚାଲିଲେ ଯାଇକରି କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଲେ ଦକ୍ଷିଣାତ୍ୟ ପର୍ଯ୍ୟନ୍ତ ରହିଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଭଗବାନ ସମସ୍ତେ ପାଳନ କରନ୍ତି ଏକ ବହୁନାମ ଯେଉଁ ବିଧାତି କାମାନ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ନିତ୍ୟ ନିତ୍ୟାନାମ ଆମେ ହେଉଛୁ ନିତ୍ୟ ସବୁବେଳ ପାଇଁ ଆମେ ରହିଛେ ଏ ଭଗବାନ ମଧ୍ୟ ନିତ୍ୟ କିନ୍ତୁ ଏଠି ଭଗବାନଙ୍କୁ ଏକ ବଚନରେ କୁହାଯାଉଛି ନିତ୍ୟ ନିତ୍ୟାନାମ ଆମକୁ ବହୁ ବଚନରେ କୁହାଯାଉଛି ଚେତନ ଚେତନ ନାମ ଭଗବାନ ହେଉଛନ୍ତି ଚେତନଶୀଳ ଆମେ ମଧ୍ୟ ଚେତନଶୀଳ କିନ୍ତୁ ତଫାତ୍ ହେଉଛି କ'ଣ ନା ଏକ ବହୁ ନାମ ଯେଉଁ ବିଧାଦି କାମ ଭଗବାନ ଯଦିଓ ଏକ କିନ୍ତୁ ସମସ୍ତଙ୍କର କାମନାକୁ ସେ ପୂରଣ କରୁଛନ୍ତି ଏଭଳି ଶକ୍ତି ରହିଛି ଭଗବାନଙ୍କର ଖାଲି ଏଇ ବୁର୍ଲାରେ ଯଦି ଆମେ ଦେଖିବା ଯେତେ ଲୋକ ସବୁ ରହିଛନ୍ତି ତାଙ୍କର ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ କେତେ କ'ଣ ଆବଶ୍ୟକତା ରହୁଛି ଭଗବାନ ସେସବୁ ପୂରଣ କରିଛନ୍ତି ଭଗବାନ ଯଦି ନଦେବେ କିଛି କେହି ପ୍ରାପ୍ତ ହୋଇପାରିବେ ନାହିଁ ଏଇଭଳି ଭାବରେ ଏଇ ସମ୍ବଲପୁର ସହର ରହିଛି ଓଡ଼ିଶା ରହିଛି ଭାରତବର୍ଷ ରହିଛି ପୃଥିବୀରେ ଅନେକ ଦେଶ ରହିଛି ଏହିଭଳି ଭାବରେ 14 ଲୋକ ରହିଛି 14 ଲୋକରେ କେତେ କ'ଣ ଜୀବ ସବୁ ରହିଛନ୍ତି ବ୍ରହ୍ମ ଲୋକଠୁ ଆରମ୍ଭ କରି ବ୍ରହ୍ମା ସତ୍ୟ ଲୋକଠୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ 14 ଭୁବନ ରହିଛି 14 ଲୋକ କେତେ ଜୀବ ରହିଛନ୍ତି ସେଥିରେ ଏବଂ ତାହା ତଳେ ମଧ୍ୟ ରହିଛି ନର୍କ ସବୁ ରହିଛି ତେଣୁ ଇଏ ହେଉଛି ଗୋଟିଏ ବ୍ରହ୍ମାଣ୍ଡ ଏହିଭଳି ଭାବରେ କୋଟି କୋଟି ବ୍ରହ୍ମାଣ୍ଡ ରହିଛି କେତେ ଜୀବକୁ ଭଗବାନ ପାଳନ କରୁଛନ୍ତି କେତେ କ'ଣ ଯାହାର ଯାହା ଆବଶ୍ୟକତା ସବୁ ପୂରଣ କରୁଛନ୍ତି ଶାରୀରିକ ମାନସିକ ବାଚିକ ସବୁ ଆବଶ୍ୟକ ପୂରଣ କରୁଛନ୍ତି ଭଗବାନ ଏକ ବହୁ ନାମ ଯେଉଁ ବିଧାଦି କାମାନ ଇଂରାଜୀରେ ଗୋଟେ ପ୍ରଭାବ ରହିଛି ଗଡ୍ ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍ ଆମେ ଯେଉଁଟା ଚିନ୍ତା କରୁଛେ ଭଗବାନ ସେଇଟା ପ୍ରଦାନ କରୁଛନ୍ତି ବା ଆମର ଯାହା ଆବଶ୍ୟକତା ରହିଛି ଭଗବାନ ପ୍ରଦାନ କରୁଛନ୍ତି ତେଣୁ ଇଏ ଭଗବାନ ଇଏ ଭଗବାନଙ୍କ ଶକ୍ତି ଏତେ ରହିଛି ଏବଂ ଭଗବାନ ପିତା ଇଏ ନନ୍ଦ ମହାରାଜ ଯଶୋଦା ନନ୍ଦ ମହାରାଜ ଯଶୋଦା ତେଣୁ ଭଗବାନ ସମସ୍ତେ ପାଳନ କରୁଛନ୍ତି ତାଙ୍କୁ ପାଳନ କରିବେ ନାହିଁ ତେଣୁ ସିଏ ଯେଉଁ ଆଶୀର୍ବଚନ ଦେଉଛନ୍ତି ଆଶୀର୍ବାଦ ଦେଉଛନ୍ତି ସେ ଆଶୀର୍ବାଦ ଏହିଭଳି ଭାବରେ କ'ଣ ନା ଚିରଂ ନ ପାହି ଦାସାର୍ହ ଚିର ଆମ୍ଭମାନଙ୍କୁ ବ୍ରଜବାସୀମାନଙ୍କୁ ବା ସମସ୍ତ ଜୀବମାନଙ୍କୁ ସମସ୍ତ ଜୀବମାନଙ୍କୁ ଆମର ପାଳନ କରନ୍ତୁ ଚିରଂ ନ ପାହି ଦାସାର୍ହ ଯେତେବେଳେ ଆସିଥିଲେ ଉଦ୍ଧବ ଆସିଥିଲେ ବହୁତ ପ୍ରକାର ଜ୍ଞାନ ଦେଇଥିଲେ ନନ୍ଦ ମହାରାଜଙ୍କୁ ଏଇ 10:46 ଏବଂ 47 ଅଧ୍ୟାୟରେ ଏଠି ସବୁ ଆଲୋଚନା କରାଯାଇଛି ତେଣୁ ନନ୍ଦ ମହାରାଜ କହୁଛନ୍ତି ଏ ନାଇଁ ଉଦ୍ଧବ କହୁଛନ୍ତି ହେ ମହାରାଜ ଆପଣ କାହିଁକି ଚିନ୍ତା କରୁଛନ୍ତି ସେ ଆପଣଙ୍କର ଖାଲି ପୁତ୍ର ନୁହଁ ଅଛନ୍ତି ଭଗବାନ ସେ ଭଗବାନ ସେ ସବୁଠାରେ ଅଛନ୍ତି ଆପଣ କ'ଣ କହୁଛନ୍ତି ଖାଲି ସିଏ ଆପଣଙ୍କ ପୁତ୍ର ସେ ସମସ୍ତଙ୍କର ସିଏ ହେଉଛନ୍ତି ସମସ୍ତଙ୍କ ପିତା ପିତା ହମ ସେ ଜଗତ ମାତା ଧାତା ପିତାମ କାହା ସହିତ କି କେଉଁଭଳି ଭାବରେ ସମ୍ବନ୍ଧରେ ଭଗବାନ ସମ୍ବନ୍ଧିତ ହୋଇ ରହିଛନ୍ତି କିନ୍ତୁ ସେ ଭଗବାନ ସେ ସବୁଠାରୁ ଏଠାରେ ମଧ୍ୟ ସେ ରହିଛନ୍ତି ଏହିଭଳି ଭାବରେ ଯେତେବେଳେ ଦେଲେ ସାନ୍ତ୍ୱନା ଦେଲେ ସେ ରାତି ପାଇଗଲା ରାତି ପାଇଗଲା ନନ୍ଦ ମହାରାଜ ତାଙ୍କର ଶୋକ ଦୂର ହେଲା ନାହିଁ ବରଂ ବଢ଼ି ଚାଲିଲା ଏଇସବୁ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ସବୁ ସୁନ୍ଦର ଭାବେ କହିଛନ୍ତି ଏସବୁ କଥା। ତେଣୁ ଜଣେ ଆଚାର୍ଯ୍ୟ କହିଛନ୍ତି, ନନ୍ଦ ମହାରାଜ କହୁଛନ୍ତି, ଉଦ୍ଧବ ମୁଁ ଭାବୁଥିଲି ତୁମେ ଯେ ବହୁତ ଜ୍ଞାନୀ ବ୍ୟକ୍ତି ବୋଲି। ସେଇଠି ବର୍ଣ୍ଣନା କରିଛି ତାଙ୍କର ଚୁଲି ଜଳୁନଥିଲା, ସେ ସବୁ ବୁଢ଼ିଆଣୀ ବସ ସବୁ ହେଇଥିଲା, କିନ୍ତୁ ଯାହା ହଉ ସଫାସଫି କରି ରୋଷେଇବାସ କରି ତାଙ୍କୁ ଖାଇବାକୁ ଦେଇଥିଲେ ଉଦ୍ଧବଙ୍କୁ, ସେଇଭଳି ଭାବେ ବର୍ତ୍ତମାନ ମଧ୍ୟ ସେଇଆ। ତେଣୁ ସେ କହୁଛନ୍ତି, ଉଦ୍ଧବ ମୁଁ ଭାବୁଥିଲି ତୁମେ ବହୁତ ବଡ଼ ଜ୍ଞାନୀ ବ୍ୟକ୍ତି ବୋଲି, କିନ୍ତୁ ମୁଁ ଦେଖୁଛି ବର୍ତ୍ତମାନ ପ୍ରକୃତରେ ତୁମର କୌଣସି ଜ୍ଞାନ ନାହିଁ, ତୁମେ ଛୋଟ ପିଲା। ଆଉ ଯଦି ମୁଁ ତୁମେ ଆସିଛି ମୋତେ ସାନ୍ତ୍ୱନା ଦେବା ପାଇଁ, ମୁଁ ମୋର ପୁତ୍ରର ବିଚ୍ଛେଦରେ ଦୁଃଖରେ ରହିଛି, ଆଉ ବର୍ତ୍ତମାନ ତୁମେ କହୁଛ ସିଏ ହେଉଛନ୍ତି ଭଗବାନ, ମୁଁ ଭାବୁଥିଲି ମୋର ସାଧାରଣ ପୁତ୍ର ଜଣେ ବୋଲି, ତାହା ବିଚ୍ଛେଦରେ ମୁଁ ଏହିଭଳି ଭାବରେ ଦୁଃଖରେ ରହୁଥିଲି, ଆଉ ଯେତେବେଳେ ମୁଁ ବର୍ତ୍ତମାନ ଜାଣିବି ସେ ହେଉଛନ୍ତି ଭଗବାନ ବୋଲି, ତାହେଲେ ମୋର ଦୁଃଖ ଆଉ କ'ଣ ଦୂର ହେବ, ମୁଁ ଭଗବାନଙ୍କୁ ହରାଇ ଦେଇଛି। ମୁଁ ଭାବୁଥିଲି ମୋର ସାଧାରଣ ପୁତ୍ରକୁ ହରାଇଛି ବୋଲି, ତୁମେ କହୁଛ ଭଗବାନ ବୋଲି ସିଏ ଏଇଭଳି ଭାବରେ। ଆଉ ତାଙ୍କର ବୁଦ୍ଧି ଫେଲ୍ ମାରିଲା, ସେ ଯେତେ ଭଗବାନ କଥା କହୁଛନ୍ତି ନନ୍ଦ ମହାରାଜ, ସେତେ ତାଙ୍କର ମାଧୁର୍ଯ୍ୟ ଭାବ ଆସୁଛି, ଐଶ୍ୱର୍ଯ୍ୟ ଭାବ ଆସୁନାହିଁ। ଏସବୁ ଲୀଳା ରହିଛି। ବୃନ୍ଦାବନ ମଥୁରା ଏବଂ ଦ୍ୱାରକା ଭିତରେ ତଫାତ୍ ହେଉଛି ଏଇଟା। ମୁଁ ଗତକାଲି କହୁଥିଲେ ରଥଯାତ୍ରା ହେଉଛି ଏଇଟା, ମା ଐଶ୍ୱର୍ଯ୍ୟରୁ ସେ ମାଧୁର୍ଯ୍ୟକୁ ଯାଉଛନ୍ତି। ବୃନ୍ଦାବନରେ ମାଧୁର୍ଯ୍ୟ, ଭଗବାନ ଐଶ୍ୱର୍ଯ୍ୟ ଦେଖାଇଲେ ମଧ୍ୟ ତାଙ୍କୁ କେହି ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ବରଂ କୃଷ୍ଣ ପ୍ରସିଦ୍ଧ ହେଉଛନ୍ତି ନବନୀତ ଚୋର, ବ୍ରଜେ ପ୍ରସିଦ୍ଧ ନବନୀତ ଚୋର, ସେ ଚୋର ଏଭଳି ଭଗବାନ ବିଚ୍ଛେଦରେ ଏସବୁ କ୍ରନ୍ଦନ କରୁଛନ୍ତି, ସମସ୍ତେ କ୍ରନ୍ଦନ କରୁଛନ୍ତି। ଆମ ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, ଆଇ ହାଭ୍ ଷ୍ଟାର୍ଟେଡ୍ ଏ କ୍ରାଇମ୍ ସ୍କୁଲ, ଭୁବନେଶ୍ୱରରେ ଗୋଟେ କ୍ରାଇମ୍ ସ୍କୁଲ ସେ କରିଛନ୍ତି, ଏବଂ ଭଗବାନ ପାଇବା ପାଇଁ ହେଲେ କ୍ରନ୍ଦନ କରିବାକୁ ପଡ଼ିବ। ଧ୍ରୁବ ମହାରାଜ କ୍ରନ୍ଦନ କରିଥିଲେ, ପ୍ରହ୍ଲାଦ ମହାରାଜ କ୍ରନ୍ଦନ କରିଥିଲେ, ଭଗବାନ ପ୍ରାପ୍ତ ହୋଇଥିଲେ, କ୍ରନ୍ଦନ କରି ନନ୍ଦ ମହାରାଜ ଯଶୋଦ ମହାରାଜ କ୍ରନ୍ଦନ କରୁଛନ୍ତି, ବୃନ୍ଦାବନବାସୀମାନେ ସମସ୍ତେ କ୍ରନ୍ଦନ କରୁଛନ୍ତି ଭଗବାନ ବିରହରେ। ଏବଂ ଆମର ଧାରା ମଧ୍ୟ ସେହିଭଳି ଭାବରେ, ମୁଁ ଗତକାଲି କହିଥିଲେ ଏ ବିପ୍ରଳମ୍ବ ଧାରା, ଆମର ଯେଉଁ ଷଡ଼ ଗୋସ୍ୱାମୀ ରହିଛନ୍ତି ସେମାନେ ସବୁବେଳେ କ୍ରନ୍ଦନ କରୁଥିଲେ, ହେ ରାଧେ ବ୍ରଜ ଦେବୀ କେ ଚଳିତେ, ହେ ନନ୍ଦ ସୁନ କୁଥ, ଏଇଭଳି ଭାବରେ କ୍ରନ୍ଦନ କରୁଥିଲେ ଭଗବାନ ବିରହରେ। ଗୋପୀମାନେ ବ୍ରଜ ଗୋପୀ ଗୀତରେ ଦଶମ ସ୍କନ୍ଦ 31 ଅଧ୍ୟାୟରେ ଏଇଟାକୁ କ୍ରନ୍ଦନ କରି ଭଗବାନ ପ୍ରାର୍ଥନା କରୁଛନ୍ତି ଭଗବାନ ବିରହରେ। ଭଗବାନ ସେଇଠି ଥିଲେ, ବୃନ୍ଦାବନ ସେଇଠି ଥିଲେ, ସେହି ସମୟରେ ଯେତେବେଳେ ଅଦୃଶ୍ୟ ହୋଇଯାଇଥିଲେ, ଏ ଗୋପୀ ଗୀତ କୁହାଯାଇଛି 19 ଶ୍ଳୋକ ରହିଛି, ତବ କଥାମୃତ ତପ୍ତ ଜୀବନ କବି ବିରିଡ଼ିତ କଳମ ସାପହଂ ଶ୍ରବଣ ମଙ୍ଗଳ ଶ୍ରୀମଦ ଆତତମ ଭୁବି ଗୃଣନ୍ତି ତେ ଭୂରିଦା ଜନା। ଭଗବାନଙ୍କ ବିରହରେ କଥା ଅମୃତ, ଭଗବାନ ବିରହରେ ତାଙ୍କର କଥା ହେଉଛି ଅମୃତ, ଭଗବାନ ବିରହରେ ଆମେ ତାଙ୍କ କଥା କହୁଛୁ, ଭଗବାନ ଏଠି ତାଙ୍କ କଥା ମାଧ୍ୟମରେ ଅବଶ୍ୟ ଉପସ୍ଥିତ ରହୁଛନ୍ତି, ଏ ହେଉଛି କଥା ହେଉଛି ଅମୃତ। ତପ୍ତ ଜୀବନ, ଯେଉଁମାନେ ଭୌତିକ ଜଗତରେ ତପ୍ତ ହୋଇକି ରହିଛନ୍ତି, ଆଦି ଭୌତିକ ଆଦି ଦୈବିକ ଆଧ୍ୟାତ୍ମିକ, ତିନି ତା ଉପରେ ଦଗ୍ଧ ହୋଇକି ରହିଛନ୍ତି। ଏବଂ କବିମାନେ ବିଦ୍ୱାନ ବ୍ୟକ୍ତିମାନେ ଭଗବାନଙ୍କ ଲୀଳାକୁ ସବୁ ଗାନ କରିଛନ୍ତି, କବି ବିରଳିତମ କର୍ମସାପହମ, ସବୁ ପ୍ରକାର ଦୁଃଖକୁ ଦୂର କରିଦେବ, ପାପକୁ ଦୂର କରିଦେବ, ଶ୍ରବଣ ମଙ୍ଗଳ, ଏ କଥା ହେଉଛି ଏଭଳି ଭାବରେ କେବଳ ଶ୍ରବଣ କଲେ ମଙ୍ଗଳ ପ୍ରାପ୍ତ ହୋଇଯିବା, ଶ୍ରବଣ ମଙ୍ଗଳମ ଏବଂ ଶ୍ରୀମଦ ଆଦତମ, ସବୁକିଛି ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ତାଙ୍କର ସବୁକିଛି ଯଶ ସେମାନେ ପ୍ରାପ୍ତ ହେବେ। ତେଣୁ ଭୁବି ଗୃଣନ୍ତି ଯେ ଭୂରିତା ଜନା, ଭୁବି କହିଲେ ପୃଥିବୀ ପୃଷ୍ଠରେ ଯେଉଁମାନେ ସେ ଭଗବାନଙ୍କ ଲୀଳାକୁ ଗାନ କରନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ ଦାନୀ। ଏ ଯେ ମଙ୍ଗଳ, ଯେଉଁ ମଙ୍ଗଳ କରାଯାଉଛି, ଅନ୍ୟମାନ ମଙ୍ଗଳ କରାଯାଉଛି, ଏଇଟା ହେଉଛି ଶ୍ରେଷ୍ଠ ମଙ୍ଗଳକର କାର୍ଯ୍ୟ, ଭଗବାନ କଥା ହେଉଛି ଶ୍ରେଷ୍ଠ ମଙ୍ଗଳକର କାର୍ଯ୍ୟ, ମଙ୍ଗଳକର କାର୍ଯ୍ୟ ହେଉଛି ସେଇଟା, ଆଠରୁ ବଡ଼ ଉପକାର ନାହିଁ। ମହାପ୍ରଭୁ ସେଇଟା କହିଲେ, ଯାହାର ଦେଖ ତାହାରେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବା ତାଙ୍କୁ କୃଷ୍ଣ କଥା କହିବା, ଆମର ସଙ୍ଘ ହେଉଛି ଏଇଭଳି ଭାବରେ ଭଗବାନ କଥା ପ୍ରଚାର କରୁଛନ୍ତି ସାରା ପୃଥିବୀରେ, ଭଗବାନ କଥାକୁ ପ୍ରଭୁପାଦ ମହାରାଜ ପ୍ରଚାର କରିଛନ୍ତି, ଆମେ ସେଇ ପ୍ରଚାର ସମ୍ପ୍ରଦାୟରେ ଆମେ ଆସୁଛେ। ଏଇ ଭଗବାନ କଥା ଯେଉଁ କୁହାଯାଉଛି, ଆମ ନେଟ୍ ମାଧ୍ୟମରେ ଭଗବାନ କଥା ପ୍ରଚାର କରାଯାଉଛି, ଏ ହେଉଛି ପ୍ରକୃତ ଲୋକମାନଙ୍କର ମଙ୍ଗଳକର କାର୍ଯ୍ୟ ହେଉଛି ଏଇଟା, ଲୋକମାନଙ୍କ ଉପକାର ଏଥିରେ ହେଉଛି। ତେଣୁ ଗୋପୀମାନେ କ୍ରନ୍ଦନ କରୁଛନ୍ତି, ଏଇଠି ମଧ୍ୟ ନନ୍ଦ ମହାରାଜ ଯଶୋଦା ମହା କ୍ରନ୍ଦନ କରିକିରି କହିଲେ ନା, ତା ପୂର୍ବ ଶ୍ଳୋକରେ ଯେଉଁ ପ୍ରଥମ ନମ୍ବର ଶ୍ଳୋକରେ କହିଥିଲେ ଯେ କ'ଣ ନା, ଦ୍ୱିତୀୟ ନମ୍ବର ଶ୍ଳୋକରେ କହୁଛନ୍ତି ପରିସ୍ୱପ୍ତ ଚିରୋତ୍କଣ୍ଠେଇ ତାଙ୍କର କ'ଣ ଅଭିମାନ ପରିଶ୍ରମ ଆସିବ ବୋଧେ, ତାଙ୍କୁ ସବୁ ସେ କ'ଣ ତାଙ୍କ ଲୁହରେ ତାଙ୍କୁ ଅଭିଷେକ କରିଦେଲେ, ଏଭଳି ରହିଛନ୍ତି ଭଗବାନ ବିରହରେ କ୍ରନ୍ଦନ ସବୁ ଆସିବ। ଇଏ ହେଉଛି ଆନନ୍ଦ ଆନନ୍ଦ ଆଶ୍ରୁ ବିରହରେ, ମିଳନ ଅପେକ୍ଷା ବିରହରେ ଅଧିକ ଆନନ୍ଦ ଅଛି କୁହାଯାଏ। ତେଣୁକରି ମହାପ୍ରଭୁ ଭଗବାନ ଆସିଲେ ନାହିଁ ଶହେ ବର୍ଷ କାଳ, ବିରହରେ ସେମାନେ ଛଟପଟ ହେଉଥିଲେ। ଏଇଟା ବିରହ ଯନ୍ତ୍ରଣାଟା ମଧ୍ୟ ବହୁତ ଆନନ୍ଦଦାୟକ, ଏଇଟା ବୁଝିହେବ ନାହିଁ, ବିରହ ଯନ୍ତ୍ରଣାଟା ହେଉଛି ବହୁତ ଆନନ୍ଦଦାୟକ। ଆମର ଭାବ ହେଉଛି ବିରହ ଭାବ, ବିପ୍ଳମ୍ବ ଭାବ। ଗୋଟେ ଥରେ ଜଣେ ଆଚାର୍ଯ୍ୟ ରହିଛନ୍ତି ଗୋଷଡ ଗୋସ୍ୱାମୀମାନଙ୍କୁ, ଜଣେ ଗୋସ୍ୱାମୀ ବୋଧେ ମୁଁ ଭାବୁଛି ରଘୁନାଥ ଦାସ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ ସେ ଖାଦ୍ୟ କିଭଳି ଭାବେ ରାଧାକୁଣ୍ଡ ନିକଟରେ ରହିଥିଲେ, ବ୍ରଜେ ରାଧା କୃଷ୍ଣ ସେବା ମାନସ କରିବେ, ମାନସରେ ଭଗବାନ ସେବା କରୁଥିଲେ। ଏଇଭଳି ଭାବରେ ଗୋଟେ ଥର ଗୋଟିଏ ଦିନ ଅନ୍ତରରେ ଗୋଟିଏ ଦିନ ସେ ଗୋଟେ ଚାମଚ ଲହୁଣୀ ବା ଏ ଛାଞ୍ଚକୁ ଛାଞ୍ଚ ନିଅନ୍ତି, ଗ୍ରହଣ କରନ୍ତି ଭଗବାନ। ଏଇଭଳି ଭାବରେ ରଘୁନାଥ ଦାସ ଗୋସ୍ୱାମୀ ରହୁଥିଲେ। ତେଣୁ ତାଙ୍କର ଯେଉଁ ରହିଛି ତାଙ୍କୁ ସେ ପତ୍ର ସେ ନେବା ପାଇଁ ଖାଦ୍ୟ ଗ୍ରହଣ କରିବା ପାଇଁ ସେ ଯେଉଁ ଗ୍ରହଣ କରୁଥିଲେ ତାଙ୍କୁ ଗୋଟେ ପତ୍ରରେ ଦିଆଯାଉଥିଲା। ସେ ପତ୍ର ଯେତେବେଳେ ଦେଖିଲେ, ପତ୍ରରେ ସେ ଖାଦ୍ୟ ଗ୍ରହଣ କଲେ ବା ସେ ଯେଉଁ ଅଳ୍ପ କିଛି ନେଉଥିଲେ, କହିଲେ ଏ ପତ୍ର କେଉଁଠୁ ଆସିଛି? ସେ ପତ୍ରଟା ବୃନ୍ଦାବନର ସେ ଗୋଟେ ରହିଛି ଯେଉଁଠି ରହିଥିଲେ ଆମର ଚନ୍ଦ୍ରାବଳୀ, ଚନ୍ଦ୍ରାବଳୀଙ୍କର ସ୍ଥାନରୁ ସେଇଟା ଆସିଛି। ତେଣୁ ସେ ମନା କରିଦେଲେ, ନା ସେ ପତ୍ର ଆମକୁ ମୋ ପାଇଁ ଦେବ ନାହିଁ। ରାଧାରାଣୀ ଏବଂ ଚନ୍ଦ୍ରାବଳୀ ତାଙ୍କ ଭିତରେ ସବୁ ଭାବ ରହିଛି, ଅଲଗା ଅଲଗା ଭାବ, ଚନ୍ଦ୍ରାବଳୀ ଏବଂ ରାଧାରାଣୀଙ୍କ ଭିତରେ ଭାବ ରହିଛି। ତେଣୁ ଆମେ ହେଉଛେ ଏଇ ସେଇ ମହାପ୍ରଭୁ ସେଇ ରାଧାରାଣୀଙ୍କ ଭାବକୁ ଆସ୍ୱାଦନ କରୁଥିଲେ, ଆମକୁ ସେଇଟା ନିଜେ ଆସ୍ୱାଦନ କରି ଆମକୁ ପ୍ରଦାନ କରୁଛନ୍ତି। ଏଇଭଳି ଭାବରେ ସେ କହୁଛନ୍ତି, ଜାଣିଲେ ଇଏ ହେଉଛନ୍ତି ଭଗବାନ। ତେଣୁ ସେ କହୁଛନ୍ତି, ତାଙ୍କୁ ଆଶୀର୍ବାଦ ଦେଇକରି ପ୍ରାର୍ଥନା ମଧ୍ୟ କରୁଛନ୍ତି, ଚିରଂ ନ ପାହି ଦାସାରହ, ଆମକୁ ସବୁବେଳ ପାଇଁ ପାଳନ କରନ୍ତୁ। ସାନୁଜ ଜଗଦୀଶ୍ୱର, ଏଇଠି ଜଗଦୀଶ୍ୱର ଶବ୍ଦ ବ୍ୟବହାର କରେ, ଜଗତର ଈଶ୍ୱର, ଏ ସାଧାରଣ ବାଳକ ନୁହେଁ, ଜଗତର ଈଶ୍ୱର। ଏଇଭଳି ଭାବରେ ସେ କଥା କହୁଛନ୍ତି, ମାଧୁର୍ଯ୍ୟ ଭାବଟା ସଙ୍କୁଚିତ ହୋଇଯାଉଛି, ଐଶ୍ୱର୍ଯ୍ୟ ଭାବରେ ମାଧୁର୍ଯ୍ୟ ଭାବଟା ସଙ୍କୁଚିତ ହୋଇଯାଏ, ଜଗତର ଈଶ୍ୱର ଜଗଦୀଶ୍ୱର। ସାନୁଜ, ସାନୁଜ କହିଲେ କୃଷ୍ଣ, କୃଷ୍ଣଙ୍କର ନାମ ନେଲେ ନାହିଁ, କାହିଁକି ନେଲେ ନାହିଁ? ଆଚାର୍ଯ୍ୟମାନେ କହିଛନ୍ତି ଟିକାରେ କୃଷ୍ଣଙ୍କ ଉପରେ ତାଙ୍କର ଏଭଳି ଭାବରେ ଅଭିମାନ ହୋଇଯାଇଛି, କୃଷ୍ଣଙ୍କ ନାମ ନେଉନାହାନ୍ତି, ନହେଲେ କୃଷ୍ଣଙ୍କ ନାମ ନେବା କଥା। ସାନୁଜ ବୋଲି କହିଲେ, ଅନୁଜଙ୍କ ସହିତ ତୁମେ ଆମର ରକ୍ଷା କର, ଜଗଦୀଶ୍ୱର, ଜଗତର ଈଶ୍ୱର, ଈଶ୍ୱର ହେଉଛି ନିୟନ୍ତ୍ରଣକାରୀ, ଭଗବାନ ହେଉଛନ୍ତି ନିୟନ୍ତ୍ରଣକାରୀ। ଏକଥା ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଲେ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦ ଗୋବିନ୍ଦ ସର୍ବକାରଣ କାରଣମ୍। ଭୌତିକ ଜଗତ ହେଉ ବା ଚିତ୍ ଜଗତ ହେଉଛି, ବହୁତ ଈଶ୍ୱର ରହିଛନ୍ତି, ନିୟନ୍ତ୍ରଣକାରୀ ରହିଛନ୍ତି, କିନ୍ତୁ ତାଙ୍କ ଉପରେ ମଧ୍ୟ ରହିଛନ୍ତି ନିୟନ୍ତ୍ରଣକାରୀ। ଏଇଭଳି ଭାବରେ ଯେତେବେଳେ ଆସି ଆମେ ପହଞ୍ଚିବା କୃଷ୍ଣଙ୍କ ପାଖରେ, ଏମିତି ବଳରାମଙ୍କର ମଧ୍ୟ ସେ ନିୟନ୍ତ୍ରଣକାରୀ। ଆମେ କହୁଥିଲେ ଏଇଟା ଦଶମ ସ୍କନ୍ଧ ବାର ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ଏ ଅଘାସୁର ଲୀଳାରେ, ଅଘାସୁର ହରଣ ଯେତେବେଳେ ହତ୍ୟା କରିଥିଲେ ଭଗବାନ, ସେହି ସମୟରେ ବ୍ରହ୍ମା ଭଗବାନଙ୍କର ସାଙ୍ଗ ବାଳକମାନଙ୍କୁ ଏବଂ ବତ୍ସାମାନଙ୍କୁ ନେଇଯାଇଥିଲେ, ଏବଂ ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରିଥିଲେ, ବଳରାମ ମଧ୍ୟ ଜାଣିପାରିଲେ ନାହିଁ। ଗୋଟିଏ ବର୍ଷ ଥିବା ଶୈଶବକୁ ଆଉ କିଛି ଦିନ ଥିଲା, ସେହି ସମୟ ବଳରାମ ଜାଣିଲେ, ଏଇଟା ଆମେ ଆଲୋଚନା କରିଥିଲେ। ତେଣୁ ବଳରାମଙ୍କୁ ମଧ୍ୟ ସେ ଈଶ୍ୱର, ସେଥିପାଇଁ ଚୈତନ୍ୟ ଚରିତ ମଧ୍ୟ କୁହାଯାଇଛି, ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ, ଯାହାକୁ ସେ ଯେଉଁଭଳି ଭାବରେ ନୃତ୍ୟ କରିବା ପାଇଁ ଚାହାନ୍ତି ସେ ସେଇଭଳିଆ ନୃତ୍ୟ କରନ୍ତି, ବଳରାମ ମଧ୍ୟ ସେଇଭଳି ଭାବରେ। ଆନିର କା କଥା ସ୍ୱୟଂ ବଳରାମ ମହାଶୟ, ଚୈତନ୍ୟ ଚରିତ ମଧ୍ୟ କୁହାଯାଇଛି, ଅନ୍ୟମାନଙ୍କ କଥା କ'ଣ କହିବା, ବଳରାମ ଯେ କୃଷ୍ଣଙ୍କର ପ୍ରଥମ ବିସ୍ତାର, ସେ ମଧ୍ୟ ଭଗବାନଙ୍କର ବିଭିନ୍ନ ସେବା କରୁଛନ୍ତି, ଦଶ ରୂପ ଧରିକରି ଭଗବାନଙ୍କ ସେବା କରୁଛନ୍ତି, ଏସବୁ ରହିଛି। छत्र पादुका इत्यादि भगवान सेवा कर यज्ञ सिंहासन यज्ञ सूत्र इत्यादि भगवान कर ये बलराम विस्तार कर आनंद शयन भगवान सब विश्राम नि बलराम को विस्तार भगवान पाखे जहाँ सब लगी बलराम को सब सेवा बलराम को विस्तार ताकर वस्त्र जहाँ सब व्यवहार कर उपकरण सब रही बंशी इत्यादि जहाँ सब भगवान व्यवहार करती ये बलराम ये विस्तार ये सब दिव्य बहुत गुण एमती कि रथयात्रा जो दौड़ी ये मध्य से बलराम अनंत अनंतदेव निज विस्तार कर सब दिव्य युवा कहीं बुझीपर ना जन्म कर्म चमें दिव्यम भगवान सब हूँ दिव्य सी हूँ अंतिम ईश्वर तर कि ईश्वर का नियंत्रणकारी नहांती ईश्वर परम कृष्ण सच्चिदानंद विग्रह ताकर शरीर किभली भाव ना सचिद आनंदमय सब बेल से शरीर रही पूर्ण ज्ञानमय आनंदमय एवं आम कहलु जो प्रकृति आम समस्त से भाव शरीर रही आम जो जीवन सिद्धिलाभ करवा आम से शरीर प्राप्त हवा सच्चिदानंद शरीर ईश्वर परम कृष्ण सच्चिदानंद विग्रह अनादिरादि गोविंद भगवान कौन से आदि ना अनादि एवं सी हूँ आदिपुरुष अनादिरादि गोविंद सी हूँ गोविंद इंद्रिय मान को गाभी मान को सी आनंद प्रदान करती सर्व कारण कारण समस्त कारण रोशन सी कारण भगवान यही भाव तेणु ये कहुची जगदीश्वर नंद महाराज सदा कहते जगदीश्वर सान जो जगदीश्वर इति आरोप्य अंकमालिंग निज कोल को लेकर आलिंगन करती आरोप्य यही भाव प्रार्थना करती आरोप्य अंकम आलिंग्य नेत्रे शिशि सत्व जल नेत्र द्वारा ताकर लोतक निर्गत हो जल ये हूँ आनंद आश्रु आनंदाश्रु कहले थंडा दुखर जन क्रंदन करा गरम दुखर अश्रु हूँ गरम तेणु आनंद आश्रु भगवान मिलन ये जो आनंद शिशिसतु कहले अभिषेक करदे गाधले गाधले जल नेत्र जल शिशिसतु अभिषेक करदे जल रही तेणु आम श्लोक भाषा सनातन गोस्वामी कहते जीव गोस्वामी दे वैष्णव तोषणी लघु वैष्णव तोषणी एवं सनातन गोस्वामी दे बृहत वैष्णव तोषणी आम प्राय सनातन गोस्वामी बृहत वैष्णव तोषण रु उद्धार कर कथा कहचे ये जीव गोस्वामी होती पुतुरा अनुपम के पुत्र तेणु से षड संदर्भ रचना कर छटी संदर्भ रही जीव गोस्वामी तेणु ये श्लोक सनातन गोस्वामी चीरं पाई इति बाघ भंग्या दीर्घायुष अप्रत्यत बल वीर्या आदि आशीष सूचित यू आर मनर भाव कौन नंद महाराज जे दीर्घ आयुष सी सब रही दीर्घ आयुष प्राप्त हेले आम से भाव सुरक्षित हबु दीर्घ आयुष अप्रत्यत बल ताकर बल को कहीं प्रतिहत करें से नाम हूँ गोटे बल बलाधिक्या बल विभु नाम हूँ बल कहीं अनेक बल रही अधिक बल रही भौतिक बल और स्पिरिचुअल बल परमार्थिक बल दुईटा जाक बल पाकर रही गोटे श्लोक रही गोटे रही मंत्र जे नायम आत्मा बलहीन लभ्य आम जो मानक बल ना से मैंने निजी उपलब्धि करें तेणु बल अर्थ हूँ ये स्पिरिचुअल स्ट्रेंथ आध्यात्मिक बल ये आध्यात्मिक बल भगवान बलराम प्रदान करती तेणु ये जो कहले चिरंग पाही कहले अप्रत्यत बल वीर्यादि वीर्यादि कह से शक्ति पाखे रही भाव में आशीष आशीर्वाद दौंती सानुज इति तस्य अनागमनेन आत्म विषयक निर्दत्तं मत्वा प्रार्थनम सानुज कहले कृष्ण कृष्ण जे तस्य अनागमन सी आसिले ना कृष्ण आसिले ना तेणु अनागमनेन आत्म विषयक निर्दत्त ताकर कि निर्दयता यह भाव चिंता करसंदी ଯାହା ମତୁଆ ପ୍ରାର୍ଥନା ତେଣୁ ତାଙ୍କ କୃଷ୍ଣଙ୍କର ନାମ ନେଇନାହାନ୍ତି ସାନୁଜ ବୋଲି କହିଲେ। ଦାସାର କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନେଇ ହେ ଯଦୁ କୁଳୋଦ୍ଭବ ଇତି ସ୍ୱ ପରିତ୍ୟାଗନ ଯଦୁନାମେ ପାଳନାଦି ଈର୍ଷୟା ପରମାତ୍ମା ବା ପରମାତ୍ମା ବା ସମ୍ବୋଧନମ। ଦାସାର କହିଲେ ଯଦୁ କୂଳରେ ଆସୁଛନ୍ତି, ଦାସାର ବିଭିନ୍ନ ବଂଶ ଆସୁଛି, ଯଦୁଙ୍କ ବଂଶ ବିଭିନ୍ନ ବଂଶ ରହିଛି। ତେଣୁ ଇଏ ଯେଉଁ ଦାସାର କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ତାଙ୍କର ଭାବ ହେଉଛି କ'ଣ ନା ସ୍ୱ ପରିତ୍ୟାଗନ, ଆମକୁ ସେ ତ୍ୟାଗ କଲେ, ଆମକୁ ତ୍ୟାଗ କରିକିରି ଯଦୁନା ଆମେ ପାଳନ ଆଦି ଯଦୁମାନଙ୍କୁ ସେ ପାଳନ କରୁଛନ୍ତି। ତେଣୁ ଈର୍ଷା ଏଇଟା କୃଷ୍ଣଙ୍କ ଉପରେ ବଳରାମଙ୍କର ବି ଈର୍ଷା ପ୍ରକାଶ କରିକିରି ପରମାତ୍ମା ବା ବହୁତ ଆର୍ତ୍ତିରେ ବହୁତ ଦୁଃଖରେ ଭଗବାନ ବିରହରେ ବହୁତ ଆର୍ତ୍ତିରେ ଏହିଭଳି ଭାବରେ ସମ୍ବୋଧନ କରୁଛନ୍ତି ଭଗବାନଙ୍କୁ। ଏହିଭଳି ଭାବରେ ସମ୍ବୋଧନ କରିକିରି ସବୁ କଥା କହିବେ, ଆଠ ନମ୍ବର ଶ୍ଳୋକ ଯାଇ ରହିଛି କେମିତି ତାଙ୍କ ଅନ୍ୟମାନେ ସବୁ କେମିତି ବଳରାମଙ୍କ ସହିତ ମିଶିବେ ଏସବୁ କଥା ବର୍ଣ୍ଣନା କରାଯିବ। ତେଣୁ ଏଠି ଜୀବ ଗୋସ୍ୱାମୀ କହୁଛନ୍ତି କ'ଣ ନା ତୁମେ ତୁମର କନିଷ୍ଠ ଭ୍ରାତାଙ୍କ ସହିତ ଏକତ୍ର ହୋଇ ଆମମାନଙ୍କୁ ରକ୍ଷା କର। କନିଷ୍ଠ ଭ୍ରାତା ଏଠି କହିଲେ ତେଣୁ ତାଙ୍କର ନାମ ନେଲେଣି କାହିଁକି ନା ସେଇଭଳି ଈର୍ଷାରେ ବା ପରମାର୍ଥୀରେ ଭଗବାନଙ୍କର ବିରହରେ ଏଇଭଳି ଭାବେ ଚିନ୍ତା କରୁଛନ୍ତି। ସେ ଯେ ଜ୍ୟେଷ୍ଠ ଭ୍ରାତା ସେଇ ସତ୍ୟ ପ୍ରତି ସେମାନଙ୍କର ଶ୍ରଦ୍ଧା ଏହିପରି ସେମାନେ ପ୍ରକାଶ କଲେ, ନିଜ ପୁତ୍ର ବୋଲି କ'ଣ ଭାବୁଛନ୍ତି ନନ୍ଦ ମହାରାଜ, ବଡ଼ ବଡ଼ ପୁତ୍ର ଭଳି ଚିନ୍ତା କରୁଛନ୍ତି, ତାଙ୍କର କନିଷ୍ଠ ସାନୁଜ ତାଙ୍କର ସାନ ଭାଇ ବୋଲି ଚିନ୍ତା କରୁଛନ୍ତି ଏ ବଡ଼ ଭାଇ। ଯଦିଓ ବଳରାମ ତାଙ୍କର ପୁତ୍ର ନୁହନ୍ତି, କୃଷ୍ଣ ହେଉଛନ୍ତି ତାଙ୍କର ପୁତ୍ର, କିନ୍ତୁ ସେ ଯେଉଁ ଏଇଭଳି ଭାବରେ ସମ୍ବୋଧନ କଲେ ଯୁବକ ସ୍ୱାମୀ କହୁଛନ୍ତି, ଏଇଥିରୁ ସେ ତାଙ୍କୁ ନିଜର ପୁତ୍ର ବୋଲି ଗ୍ରହଣ କରୁଛନ୍ତି, ଜ୍ୟେଷ୍ଠ ପୁତ୍ର ବୋଲି ଗ୍ରହଣ କରୁଛନ୍ତି। ଏହି ଭାବରେ ସାନୁଜ ଶବ୍ଦ ବ୍ୟବହାର କରାଯାଇଛି, ସେଟାକୁ ପ୍ରଦର୍ଶନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଆମେ କଥାକୁ ବିଶ୍ରାମ ଦେବା, ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି ବରନ୍ତୁ। ବରନ୍ତୁ ବିଶ୍ରାମ କରନ୍ତୁ।